ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବିହାର ବିଧାନସଭାର ଅନ୍ତିମ ପର୍ଯ୍ୟାୟ ଏବଂ ସାତଟି ରାଜ୍ୟର ଆଠଟି ବିଧାନସଭା ଉପନିର୍ବାଚନ. ବିହାରରେ ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କଲେ 68%ରୁ ଅଧିକ ମତଦାତା. ଭୁଟାନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଥିମ୍ପୁଠାରେ ପ୍ରଧାନମନ୍ତ୍ରୀ ଓ ଭୁଟାନ ରାଜାଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ. କାର୍ ବିସ୍ଫୋରଣ ଘଟଣା ପରିପ୍ରେକ୍ଷୀରେ ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା. ଓଡ଼ିଶା ପୁଲିସ୍ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗର ତଦନ୍ତ କରିବ ସିବିଆଇ ଏବଂ ଆଜି ପାଳନ କରାଯାଉଛି ଲୋକସେବା ପ୍ରସାରଣ ଦିବସ. ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି. ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ମତଦାନ ହାର 68.76% ହୋଇଛି. 20 ଜିଲ୍ଲାର 122 ଆସନ ପାଇଁ ଏହି ପର୍ଯ୍ୟାୟରେ ମତଗ୍ରହଣ କରାଯାଇଥିଲା. ପ୍ରଥମ ପର୍ଯ୍ୟାୟରେ 65.08% ମତଦାନ ହୋଇଥିଲା. ଏହାକୁ ମିଶାଇ ଦୁଇଟି ଯାକ ପର୍ଯ୍ୟାୟରେ ବିହାରରେ ହାରାହାରି 66.91% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି. 1951 ପରଠାରୁ ତୁଳନାତ୍ମକ ଭାବରେ ଦେଖିଲେ ଚଳିତ ଥର ରାଜ୍ୟରେ ସର୍ବାଧିକ ମତଦାନ ହୋଇଛି. 62.8% ପୁରୁଷ ଏବଂ 71.6% ମହିଳା ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି. ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ଡକ୍ଟର ସୁଖବିନ୍ଦର ସିଂ ସାନ୍ଧୁ ଓ ଡକ୍ଟର ବିବେକ ଯୋଶୀ ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ 45,399 ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ ମାଧ୍ୟମରେ ନିର୍ବାଚନର ସମୀକ୍ଷା କରିଥିଲେ. ପ୍ରଥମଥର ପାଇଁ ଆନ୍ତର୍ଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ ଅଧୀନରେ 6 ଦେଶର 16 ପ୍ରତିନିଧି ନିର୍ବାଚନ ପ୍ରକ୍ରିୟାର ଅନୁଧ୍ୟାନ କରିଥିଲେ. ସେହି ଦେଶଗୁଡ଼ିକ ହେଉଛି ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଥାଇଲାଣ୍ଡ, ଫିଲିପାଇନ୍ସ, ବେଲଜିୟମ୍ ଏବଂ କଲମ୍ବିଆ. 7 ରାଜ୍ୟର 8 ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ପାଇଁ ମଧ୍ୟ ଗତକାଲି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି. ଓଡ଼ିଶାର ନୂଆପଡ଼ା ସମେତ ଜାମ୍ମୁ କାଶ୍ମୀରର ବୋଡ଼ଗାଓଁ ଏବଂ ନାଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘାଟଶିଳା, ତେଲଙ୍ଗାନାର ଜୁବଲି ହିଲ୍ସ, ପଞ୍ଜାବର ତରନ୍ତାରନ୍ ଏବଂ ମିଜୋରାମର ଡମ୍ପା ବିଧାନସଭା ଉପନିର୍ବାଚନ ପାଇଁ ମତଗ୍ରହଣ କରାଯାଇଛି. ନୂଆପଡ଼ାରେ 79.02% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି. ସେଥିମଧ୍ୟରେ 81.17% ପୁରୁଷ ଏବଂ 76.96% ମହିଳା ଭୋଟ୍ ଦେଇଛନ୍ତି. ବିହାର ବିଧାନସଭା ଏବଂ 8 ଯାକ ଉପନିର୍ବାଚନର ଭୋଟ୍ ଗଣତି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବା ସହ ଫଳାଫଳ ଘୋଷଣା କରାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଥିମ୍ପୁଠାରେ ଭୁଟାନ ରାଜା ଜିଗ୍ମେ ଖେସର ନାମଗେଲ ୱାଙ୍ଗଚୁଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି. ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି. ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା. ତାସି ଚୋଡ଼ଜଙ୍ଗର ଗ୍ରାଣ୍ଡ କ୍ୱେନ୍ରେ ସଂରକ୍ଷିତ ଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ପିପ୍ରାହୁଆ ଅବଶେଷ ନିକଟରେ ଉଭୟ ନେତା ପ୍ରାର୍ଥନା କରିଥିଲେ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଭୁଟାନ ରାଜା ମିଳିତ ଭାବେ 1020 ମେଗାୱାଟ୍ ପୁନଃସାଞ୍ଚ ଦ୍ୱିତୀୟ ଜଳବିଦ୍ୟୁତ୍ ପ୍ରକଳ୍ପର ଉଦ୍ଘାଟନ କରିଥିଲେ. ଜଳବିଦ୍ୟୁତ୍ କ୍ଷେତ୍ରରେ ଦ୍ୱିପାକ୍ଷିକ ଶକ୍ତି ଭାଗିଦାରିତାକୁ ଏହି ପ୍ରକଳ୍ପ ପ୍ରତିପାଦନ କରୁଛି. ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଭାରତ ଏବଂ ଭୁଟାନ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ସେଥିମଧ୍ୟରେ ନବୀକରଣୀୟ ଶକ୍ତି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ର ଅନ୍ତର୍ଭୁକ୍ତ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ରାତିରେ ଭୁଟାନ ରାଜାଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଅଂଶଗ୍ରହଣ କରିଥିଲେ. ଭୁଟାନରେ ଶକ୍ତି ପ୍ରକଳ୍ପକୁ ପାଣ୍ଠି ଯୋଗାଇବା ଲକ୍ଷ୍ୟ ନେଇ ଶ୍ରୀ ମୋଦି 4,000 କୋଟି ଟଙ୍କାର ରିହାତିମୂଳକ ଲାଇନ୍ ଅଫ୍ କ୍ରେଡିଟ୍ ଭାରତ ପକ୍ଷରୁ ଘୋଷଣା କରିଥିଲେ. 1200 ମେଗାୱାଟ୍ ପୁନଃସାଞ୍ଚ ପ୍ରଥମ ଜଳସେଚନ ପ୍ରକଳ୍ପର ମୁଖ୍ୟ ନଦୀବନ୍ଧ ଗଠନ କାର୍ଯ୍ୟ ପୁନଃ ଆରମ୍ଭ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି. ଭାରତ ସହଯୋଗରେ ଭୁଟାନରେ ଏପର୍ଯ୍ୟନ୍ତ 5 ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି. ଦକ୍ଷିଣ ଭୁଟାନର ଗେଲେଫୁ ମାଇଣ୍ଡଫୁଲନେସ୍ ସହର ଅନ୍ତର୍ଗତ ହାଟିସର୍ଠାରେ ଏକ ଇମିଗ୍ରେସନ୍ ଚେକ୍ପୋଷ୍ଟ ପ୍ରତିଷ୍ଠା କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି. ସୀମାପାର ପର୍ଯ୍ୟଟନ ଏବଂ ନିବେଶକଙ୍କ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହେବ. ଆସାମର କୋକ୍ରାଝରରୁ ଗେଲେଫୁ ମାଇଣ୍ଡଫୁଲନେସ୍ ସହର ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ ପ୍ରକଳ୍ପକୁ ଖୁବ୍ ଶୀଘ୍ର ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି. ଏହାଦ୍ୱାରା ଭୁଟାନ ଭାରତର ବିଶାଳ ବଜାରର ସୁବିଧା ପାଇବ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଦନ୍ତକାରୀ ସଂସ୍ଥା ପକ୍ଷରୁ ତଦନ୍ତ ପ୍ରକ୍ରିୟା ଅଧିକ ସଶକ୍ତ ହୋଇଛି। ନୂଆଦିଲ୍ଲୀରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଏହି ଘଟଣାରେ ସଂଶ୍ଳିଷ୍ଟଙ୍କୁ ଖୋଜି ବାହାର କରିବା ପାଇଁ ଅଧିକାରୀଙ୍କୁ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ଏନ୍ଆଇଏ କରୁଛି। ଦିଲ୍ଲୀର ସମସ୍ତ ସମ୍ଭେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିସ୍ଫୋରଣର କାରଣ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ତଥା ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ କର୍ତ୍ତୃପକ୍ଷ ସତର୍କତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ, ବିସ୍ଫୋରକ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଦିଲ୍ଲୀ ପୁଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ପର୍ଯ୍ୟନ୍ତ ଲାଲକିଲ୍ଲା ମେଟ୍ରୋ ରେଳ ଷ୍ଟେସନକୁ ବନ୍ଦ ରଖାଯାଇଛି। ତେବେ ଅନ୍ୟ ସମସ୍ତ ମେଟ୍ରୋ ଷ୍ଟେସନ ସ୍ୱାଭାବିକ ଭାବେ କାର୍ଯ୍ୟକ୍ଷମ ରହିଛି ବୋଲି ନିଗମ ପକ୍ଷରୁ କୁହାଯାଇଛି। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା ପରିପ୍ରେକ୍ଷୀରେ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଦିଲ୍ଲୀ ଏନ୍ସିଆର୍ ଏବଂ ପୁଲୱାମାର କେତେକ ସ୍ଥାନରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ହରିୟାଣାର ଫରିଦାବାଦରେ ଗତ ରବିବାର ଏବଂ ସୋମବାର ଚଢ଼ାଉ ବେଳେ ପ୍ରାୟ 3000 କିଲୋଗ୍ରାମ ବିସ୍ଫୋରକ ଡିଟୋନେଟର ଟାଇମର ଏବଂ ଅନ୍ୟାନ୍ୟ ବୋମା ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ଏହି ଚଢ଼ାଉ ଦ୍ୱାରା ସମ୍ପୃକ୍ତ ଲୋକଙ୍କ ମଧ୍ୟରେ ଆତଙ୍କ ଏବଂ ହତାଶା ଭାବ ବୃଦ୍ଧି ଯୋଗୁଁ ଦିଲ୍ଲୀ ବିସ୍ଫୋରଣର ପ୍ରଭାବ ସୀମିତ ରହିଥିଲା ବୋଲି ସୁରକ୍ଷା ସଂସ୍ଥା ପକ୍ଷରୁ ବିଶ୍ୱାସ କରାଯାଇଛି। ଫଳରେ ଏକ ବଡ଼ ଆକ୍ରମଣକୁ ଏଡ଼େଇ ଦିଆଯାଇପାରିଛି ବୋଲି ସୁରକ୍ଷା ସଂସ୍ଥା କହିଛି। ଓଡ଼ିଶା ପୁଲିସ୍ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହି ନିଷ୍ପଭି ଗ୍ରହଣ କରିଛନ୍ତି। ପୁଲିସ୍ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ଅଭିଯୋଗ ହେବା ପରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ତେବେ ଏହି ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ ଅପରାଧିକ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ସନ୍ଦେହ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଲୋକସେବା ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1947 ମସିହାର ଦିଲ୍ଲୀର ଆକାଶବାଣୀ ଷ୍ଟୁଡିଓକୁ ମହାତ୍ମା ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍କରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ଦେଶ ବିଭାଜନ ପରେ ହରିୟାଣାର କୁରୁକ୍ଷେତ୍ରରେ ଅସ୍ଥାୟୀ ଭାବେ ବସବାସ କରୁଥିବା ବିସ୍ଥାପିତ ଲୋକଙ୍କୁ ସିଧାସଳଖ ସାକ୍ଷାତ କରି ନ ପାରି ଜାତିର ଜନକ ମହାତ୍ମା ଗାନ୍ଧୀ ଏହି ଦିନ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରରୁ ରେଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଥିଲେ। 2000 ମସିହାରେ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରତିବର୍ଷ ନଭେମ୍ବର 12 ତାରିଖକୁ ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଆକାଶବାଣୀ ପକ୍ଷରୁ ଏହି ଦିବସ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ କରାଯାଇଥାଏ। 2023 ମସିହା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ର 100ତମ ସଂସ୍କରଣ ଅବସରରେ ଆକାଶବାଣୀ ମହାତ୍ମା ଗାନ୍ଧୀ ଯେଉଁ ଷ୍ଟୁଡିଓରୁ ତାଙ୍କର ଐତିହାସିକ ବାର୍ତ୍ତା ପ୍ରଦାନ କରିଥିଲେ ତାକୁ ବାପୁ ଷ୍ଟୁଡିଓ ଭାବେ ନାମିତ କରିଥିଲେ। ସେଠାରେ ବାପୁଜୀଙ୍କ ଭାଷଣର ରେକର୍ଡିଂ, ପ୍ରାର୍ଥନା ସଭାର ଅଂଶ, ତାଙ୍କ ଗସ୍ତର ସ୍କରଣୀୟ ଜିନିଷ ଏବଂ ଐତିହାସିକ ଘଟଣାକୁ ଦର୍ଶାଉଥିବା ଏକ ସ୍ୱତନ୍ତ୍ର ଫଟୋ ଗ୍ୟାଲେରୀ ମଧ୍ୟ ରହିଛି। ଜାତୀୟ ଗୀତ ବନ୍ଦେ ମାତରମ୍ 150ତମ ବାର୍ଷିକୀ ଦେଶବ୍ୟାପୀ ପାଳନ କରାଯାଉଛି। ଦେଶବାସୀଙ୍କୁ ଏକତ୍ରିତ କରିବା ଏବଂ ଦେଶପ୍ରତି ଭାବନାକୁ ଉଦ୍ରେକ କରିବାରେ ଏହି ଗୀତ ପ୍ରେରଣା ଯୋଗାଇ ଆସିଛି। ବନ୍ଦେ ମାତରମ୍ର ସବୁଠାରୁ ଲୋକପ୍ରିୟ ଏବଂ ସ୍ୱୀକୃତ ସଂସ୍କରଣର ରାଗ ଦେଶ ଉପରେ ଆଧାରିତ। ଦେଶପ୍ରେମ ଏବଂ ଭକ୍ତିପୂର୍ଣ୍ଣ ଭାବ ପରିପ୍ରକାଶ କରିବା ପାଇଁ ଏହି ରାଗ ଉଲ୍ଲେଖନୀୟ। ରାଗ ଦେଶର ଆରୋହଣରେ 5ଟି ସ୍ୱର ଏବଂ ଅବରୋହଣରେ ସମସ୍ତ 7ଟି ସ୍ୱର ବ୍ୟବହାର କରାଯାଇଥାଏ। ଏହି ରାଗ ମାଧ୍ୟମରେ ବୀର ରାସ ଏବଂ ଶୃଙ୍ଗାର ରସକୁ ଉପଯୁକ୍ତ ଭାବରେ ଉପସ୍ଥାପନ କରାଯାଇଥାଏ। ତେଣୁ ଦେଶାତ୍ମବୋଧକ ସଙ୍ଗୀତ ପାଇଁ ଏହି ରାଗଟି ବେଶ୍ ଉପଯୁକ୍ତ ସାବ୍ୟସ୍ତ ହୋଇଥାଏ। କିମ୍ବଦନ୍ତୀ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଭୀମସେନ ଯୋଶୀ ଏହି ରାଗ ଦେଶରେ ବନ୍ଦେ ମାତରମ୍ ଗୀତ ଗାଇ ସମସ୍ତଙ୍କ ହୃଦୟରେ ଅଲିଭା ଛାପ ଛାଡ଼ି ଯାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବିହାର ବିଧାନସଭାର ଅନ୍ତିମ ପର୍ଯ୍ୟାୟ ଏବଂ 7ଟି ରାଜ୍ୟର 8ଟି ବିଧାନସଭା ଉପନିର୍ବାଚନ। ବିହାରରେ ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କଲେ 68%ରୁ ଅଧିକ ମତଦାତା। ଭୁଟାନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଥିମ୍ପୁଠାରେ ପ୍ରଧାନମନ୍ତ୍ରୀ ଏବଂ ଭୁଟାନ ରାଜାଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ। କାର୍ ବିସ୍ଫୋରଣ ଘଟଣା ପରିପ୍ରେକ୍ଷୀରେ ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା। ଓଡ଼ିଶା ପୁଲିସ୍ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗର ତଦନ୍ତ କରିବ ସିବିଆଇ ଏବଂ ଆଜି ପାଳନ କରାଯାଉଛି ଲୋକସେବା ପ୍ରସାରଣ ଦିବସ। ସମ୍ବାଦ ଶେଷ ହେଲା।